ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ 755ଟି ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟକ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 649 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ 1ରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623 ଟଙ୍କାରୁ 649 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ୍ ମିଲର ସଂଘ ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ 2 ଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5ଟି ବ୍ଲକରୁ ଅତି କମ୍ରେ 100 ଜଣ ମହାଲକ୍ଷ୍ୟପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସୋହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2,50,000 ଟଙ୍କା ଏବଂ ମହିଳା ଦଳରେ ସାମିଲ ଥିବା 4 ଜଣ ଖେଳାଳିଙ୍କୁ 83,500 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।